ଜଣେ ଗୋପପୁରର ଗୋପାଳ କାଳିଆକୁ ଦର୍ଶନ କରିବା ପାଇଁ ହାତରେ ସରଳ ବଳି ଧରି ଖୋଜି ଖୋଜି ଆସି ପୁରୀ ଧାମରେ ପହଞ୍ଚି ହେଲେ ଏଠି ଦେଖିଲା କିଏ ନଡ଼ିଆ ଭୋଗ ଦଉଛି ତ କୋଉ ଭକ୍ତ କଦଳୀ ଭୋଗ ଦଉଛନ୍ତି, କିଏ ଛେନା ଭୋଗ ଦଉଛି ତ କିଏ ଖଜା ଭୋଗ ଦଉଛି। ଏସବୁ ଦେଖି ସରଳ ବଳି ଫେକିକି ହାତରେ ଧରି ଗୋପାଳ କହିଲା, ଖାଇଲେ ତୁ ସରଲ ବଣି ଅବଢ଼ା ଡାଲି ଭୁଲି ତୁ ଯିବୁ,
କାଳିଆ
ଖାଇଲେ ତୁ ସରଲ ବଣି ଅବଢ଼ା ଡାଲି ଭୁଲି ତୁ ଯିବୁ, ଘରେ ଯେବେ ତୁ ହି ଚାଖିବୁ ଅବଢ଼ା ଡାଲି ଭୁଲି ତୁ ଯିବୁ, କାଳିଆ ଘରେ ଯେବେ ତୁ ହି ଚାଖିବୁ ଅବଢ଼ା ଡାଲି ଭୁଲି ତୁ ଯିବୁ, ବଢ଼ା।